ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସମୟୋପଯୋଗୀ ଚିକିତ୍ସା ଦ୍ୱାରା ହିଁ ରକ୍ଷା କରାଯାଇପାରିବ ରୋଗୀଙ୍କ ଜୀବନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କରିବେ ପ୍ରଚାର। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 12 ମାଓବାଦୀଙ୍କ ମୃତ୍ୟୁ। ଆଫଗାନିସ୍ତାନ ବନ୍ୟାରେ 50 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟନ୍ସଠାରୁ 35 ରନ୍ରେ ପରାସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସମୟୋପଯୋଗୀ ଚିକିତ୍ସା ପାଇଲେ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ। ଗତକାଲି ନୂଆଦିଲ୍ଲୀଠାରେ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ୍ର 22ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧନ କରି ରାଷ୍ଟ୍ରପତି ଜରୁରୀକାଳୀନ ରୋଗୀଙ୍କ ପ୍ରତି ସମ୍ଭେଦନଶୀଳ ହେବାକୁ ବିଶେଷଜ୍ଞ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଳମ୍ବ ହେବା ଅନୁଚିତ। ତୁରନ୍ତ ସ୍ୱାସ୍ଥ୍ୟସେବା, ସମ୍ଭେଦନଶୀଳ ସ୍ୱାସ୍ଥ୍ୟସେବା ଏବଂ ବ୍ୟୟବହୁଳ ସ୍ୱାସ୍ଥ୍ୟସେବା ପ୍ରତି ଧ୍ୟାନ ଦେବାକୁ ରାଷ୍ଟ୍ରପତି ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦେଇ ସେମାନେ ଦେଶ ଏବଂ ସମାଜ ପାଇଁ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ଡାକ୍ତରୀ ଛାତ୍ରଙ୍କୁ ପରାମର୍ଶ ଦେଇ ରାଷ୍ଟ୍ରପତି ସେବା ଭାବନାର ସୁରକ୍ଷା, ଉନ୍ନତି ଏବଂ ପ୍ରସାର ପାଇଁ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶର ବିଶାଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ଉପଲବ୍ଧତା କ୍ରମାଗତ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କନ୍ଧମାଳ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ରାଲିଗୁଡ଼ିକରେ ଉଦ୍ବୋଧନ ଦେବେ। ଶ୍ରୀ ମୋଦି ପ୍ରଥମେ କନ୍ଧମାଳ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ। ଏହାପରେ ସେ ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ନିର୍ବାଚନୀ ସଭାରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ମୋଦିଙ୍କର ଏହି ଦୁଇଦିନିଆ ଓଡ଼ିଶା ଗସ୍ତ ଅବସରରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ରୋଡ୍ ଶୋ'ରେ ସେ ଭାଗ ନେଇଥିଲେ। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ମମତା ବାନାର୍ଜୀଙ୍କ ସରକାର ପର୍ଯ୍ୟଟନର ବିକାଶ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ବୀରଭୂମର ଚକପଡ଼ା ତାରାପୀଠ ରୋଡ୍ରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ବିଜେପି କ୍ଷମତାକୁ ଆସିଲେ ସେହି ଜିଲ୍ଲାର ଧାର୍ମିକ ସ୍ଥଳୀଗୁଡ଼ିକର ବିକାଶ କରିବ। ଏହାପରେ ଶ୍ରୀ ଶାହା ଆସାନସୋଲର ରାଣୀଗଞ୍ଜଠାରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ। ମହାରାଷ୍ଟ୍ର ପାଲଘର ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ଏହି ଜିଲ୍ଲାରେ 6 ସ୍ଥାନରେ ଯୁବବର୍ଗଙ୍କ ପାଇଁ ଯୁବ ମତଦାନ କେନ୍ଦ୍ର, ଭିନ୍ନକ୍ଷମ ଏବଂ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ରହିଛି। ପରଦା ପରମ୍ପରାକୁ ଅନୁସରଣ କରୁଥିବା ମହିଳାଙ୍କ ପାଇଁ 14 ସ୍ଥାନରେ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି। ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରାୟ 2716 ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ବସାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ଅର୍ଣ୍ଣାଲା ଦୁର୍ଗ ଏବଂ ପାଞ୍ଜୁରେ ଥିବା ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ଭୋଟରଙ୍କ ପାଇଁ 8 ଡଙ୍ଗାର ବ୍ୟବସ୍ଥା କରାଯାଇଛି ବୋଲି ସେଠାକାର ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏଥିରେ 4 ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅନ୍ତର୍ଗତ 28 ବିଧାନସଭା ଆସନ ନିମନ୍ତେ ଆସନ୍ତା ସୋମବାର ଦିନ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ 7,299 ବୁଥ୍ରେ 62,27,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର 5 ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବାବେଳେ 35 ବିଧାନସଭା ଆସନ ପାଇଁ 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୂର୍ବତନ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ମାମଲା ନେଇ ଚାର୍ଜ ଫ୍ରେମ୍ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 5 ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାୟର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଗତକାଲି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା 21 ତାରିଖକୁ ଧାର୍ଯ୍ୟ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ 8ମ ପ୍ରଯୁକ୍ତି ପରିଷଦ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ, ପୁଲିସ୍ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀରେ ଡିଆର୍ଡିଓ ଜ୍ଞାନକୌଶଳ ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା। ଦେଶର ବିଭିନ୍ନ ଡିଆର୍ଡିଓ ପରୀକ୍ଷାଗାର ଭର୍ଚୁଆଲ୍ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଡିଆର୍ଡିଓ ଦ୍ୱାରା ବିକଶିତ ବିଭିନ୍ନ ଉତ୍ପାଦକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗତକାଲି ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟରେ 12 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗଙ୍ଗାଲୁର ଅଞ୍ଚଳର ପେଡ଼ିଆ ଗ୍ରାମ ନିକଟ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସ୍କେଶାଲ୍ ଟାସ୍କଫୋର୍ସର ଏକ ମିଳିତ ଟିମ୍ ଦ୍ୱାରା ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଗୁଳି ବିନିମୟରେ 2 ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସେ କହିଛନ୍ତି। ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡା ନିକଟରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଗତକାଲି ନାଗାଲାଣ୍ଡର ଦିମାପୁର ମାରୱାଡ଼ିପଟିଠାରେ ଧାରଣା ଦେଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭାରତୀୟଙ୍କୁ ଚୀନ୍, ଆରବ, ଗୋରା ଏବଂ ଆଫ୍ରିକୀୟଙ୍କ ସହ ତୁଳନା କରି ଶ୍ରୀ ପିଟ୍ରୋଡାଙ୍କ ବୟାନକୁ ନେଇ ବିଜେପି ତୀବ୍ର ନିନ୍ଦା କରିଛି। ବିଜେପି ରାଜ୍ୟ ମୁଖପାତ୍ର ମୁଘବିଜ୍ ଚିସି ଅଭିଯୋଗ କରିଛନ୍ତି ଯେ ଏଭଳି ମନ୍ତବ୍ୟ ବିଭାଜନକାରୀ ଭାବନାକୁ ପ୍ରୋହାହିତ କରିବା ସହ ପଡ଼ୋଶୀ ରାଷ୍ଟ୍ରଙ୍କୁ ଭାରତ ଭିତରେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଦାବି ଉପସ୍ଥାପନ କରିବାକୁ ଉତ୍ସାହିତ କରିବ। ଆଫଗାନିସ୍ତାନରେ ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁଁ ପ୍ରାୟ 50 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତକାଲି ବାଘଲାନ ପ୍ରଦେଶର 5ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ବାଘଲାନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଦେଶିକ ନିର୍ଦ୍ଦେଶକ ଏଦାୟତୁଲ୍ଲା ହମଦାର୍ଦ କହିଛନ୍ତି ଯେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେ କହିଛନ୍ତି ଏବେ ମଧ୍ୟ 150ରୁ ଅଧିକ ଲୋକ ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଜରୁରୀ ସହାୟତା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହୋଇଛି। ଏପ୍ରିଲ୍ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ବନ୍ୟାରେ ପ୍ରାୟ 100 ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ଇସ୍ରାଏଲ୍କୁ କଡ଼ା ଚେତାବନୀ ଦେଇ ଇଜିପ୍ଟ କହିଛି ଇସ୍ରାଏଲ୍ର ରାଫା ଉପରେ ଆକ୍ରମଣ ଜାରି ରଖିଲେ ଐତିହାସିକ କ୍ୟାମ୍ପ୍ ଡେଭିଡ୍ ଚୁକ୍ତିକୁ ରଦ୍ଦ କରାଯିବ। ରାଫାରେ ଚାଲିଥିବା ଇସ୍ରାଏଲ୍ର ସାମରିକ ଅଭିଯାନକୁ ନେଇ ଉତ୍ତେଜନା ବୃଦ୍ଧି ଦୃଷ୍ଟିରୁ ଆମେରିକା ଇସ୍ରାଏଲ୍କୁ ଚେତାବନୀ ଦେଇଥିବା ଜଣାପଡ଼ିଛି। ରାଫାରେ ସମ୍ଭାବ୍ୟ ଇସ୍ରାଏଲ୍ ସାମରିକ ଅଭିଯାନ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ନେଇ ଇଜିପ୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଥିଲା। ରାଫାରେ ଇସ୍ରାଏଲ୍ର କାର୍ଯ୍ୟକଳାପକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିନ୍ଦା କରାଯାଇଛି। ଏହି ସଂଘର୍ଷ ଯୋଗୁଁ ଗାଜା ଉପତ୍ୟକାର ଦକ୍ଷିଣାଞ୍ଚଳକୁ ବିସ୍ଥାପିତ ହୋଇଥିବା 10 ଲକ୍ଷରୁ ଅଧିକ ପାଲେଷ୍ଟିନୀୟଙ୍କୁ ସୁରକ୍ଷା ନେଇ ଅନେକ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ 1978 ସେପ୍ଟେମ୍ବର 17 ତାରିଖରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଇସ୍ରାଏଲ୍ ଏବଂ ଇଜିପ୍ଟ ମଧ୍ୟରେ କ୍ୟାମ୍ପ୍ ଡେଭିଡ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। କୁଏତ୍ର ଅମିର ଶେଖ୍ ମେସାଲ୍ ଅଲ୍ ଅହମ୍ମଦ ଅଲ୍ ସବା ଗତକାଲି ରାଜନୈତିକ ଅସ୍ଥିରତା ଦର୍ଶାଇ ସଂସଦ ଭଙ୍ଗ କରିବା ସହ ସମ୍ଭିଧାନର କିଛି ଅଂଶକୁ 4 ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ସେଠାକାର ଟେଲିଭିଜନକୁ ଶ୍ରୀ ଅମିର କହିଛନ୍ତି ସମ୍ପ୍ରତି ସଂଗଠିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତମାସରେ ଉପସାଗରୀୟ ଦେଶରେ ଅନୁଷ୍ଠିତ ଚତୁର୍ଥ ନିର୍ବାଚନରେ ପୂର୍ବ ସଂସଦର 46 ଜଣ ସଦସ୍ୟଙ୍କ ମଧ୍ୟରୁ 39 ଜଣ ନିଜ ଆସନ ବଜାୟ ରଖିଥିଲେ। ସାୟିଧାନିକ ନିଲମ୍ବନ ସମୟରେ ଗଣତାନ୍ତ୍ରିକ ପ୍ରକ୍ରିୟାର ସମସ୍ତ ଦିଗକୁ ଭଲଭାବେ ଯାଞ୍ଚ କରାଯାଇଛି ବୋଲି ସେ କହିଛନ୍ତି। କୁଏତ୍ର ସମ୍ଭିଧାନ ଅନୁଯାୟୀ ନିର୍ବାଚନର 2 ସପ୍ତାହ ମଧ୍ୟରେ ନୂଆ ସରକାର ଗଠନ ହେବା କଥା, ତେବେ ଏପ୍ରିଲ୍ରେ ଅନୁଷ୍ଠିତ ନିର୍ବାଚନ ପରଠାରୁ ନିର୍ବାଚିତ ସାଂସଦ ଏବଂ ନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଉତ୍ତେଜନା ନୂଆ ସରକାର ଗଠନରେ ବାଧା ସୃଷ୍ଟି କରିଥିଲା। ଏପ୍ରିଲ୍ 15 ଶେଖ୍ ମେସାଲ୍ ଶେଖ୍ ଅହମ୍ମଦ ଅବଦୁଲ୍ଲା ଅଲ୍ ଅହମ୍ମଦ ଅଲ୍ ସବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ସହ ନୂଆ ସରକାର ଗଠନ ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତ ଡିସେମ୍ବର ମାସରେ ଜଣେ ସାଂସଦଙ୍କ ଅସାୟିଧାନିକ ମନ୍ତବ୍ୟକୁ ନେଇ ସଂସଦ ତାଙ୍କୁ ନିନ୍ଦା କରିବାକୁ ମନା କରିବା ପରେ ପୂର୍ବ ସଂସଦ ଭଙ୍ଗ କରାଯାଇଥିବା ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 35 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଚେନ୍ନାଇ ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଉପରେ ଗୁଜରାଟ 3 ୱିକେଟ୍ ବିନିମୟରେ 231 ରନ୍ ସଂଗ୍ରହ କରିଥିଲା। 232 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ 8 ୱିକେଟ୍ ହରାଇ 196 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କୋଲକାତାରେ ମୁକାବିଲା ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସମୟୋପଯୋଗୀ ଚିକିତ୍ସା ଦ୍ୱାରା ହିଁ ରକ୍ଷା କରାଯାଇପାରିବ ରୋଗୀଙ୍କ ଜୀବନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କରିବେ ପ୍ରଚାର। ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ 12 ମାଓବାଦୀଙ୍କ ମୃତ୍ୟୁ। ଆଫଗାନିସ୍ତାନରେ ବନ୍ୟାରେ 50 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟନ୍ସଠାରୁ 35 ରନ୍ରେ ପରାସ୍ତ। ସମ୍ବାଦ ଶେଷ ହେଲା।